ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଠଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଗୁଜରାଟର ପିରାନାଠାରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ। ରେଳବାଇ ଟିକଟ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ଲାଗୁ ହେଲା ନୂଆ ନିୟମ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏବଂ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଚାଲିଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ଟସ୍ ଜିତି ବ୍ୟାଟିଂ ଜାରି। ଆଠଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ଆଜି ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡ଼ୁ, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ। ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଶର ବିକାଶ ଯାତ୍ରାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଲୋକମାନଙ୍କର ଉନ୍ନତି କାମନା କରିବା ସହ ସେମାନଙ୍କ ଅବଦାନକୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ, କେରଳ, ଛତିଶଗଡ଼, ହରିୟାଣା ଓ ମଧ୍ୟପ୍ରଦେଶର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେହିସବୁ ରାଜ୍ୟର ଜନସାଧାରଣଙ୍କ ସୁଖ ଓ ସଫଳତା କାମନା କରିଛନ୍ତି। ସେ କହିଛନ୍ତି କର୍ଣ୍ଣାଟକର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ଅଭିନବତାକୁ ନୂଆ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି କେରଳ ଏହାର ଆକର୍ଷଣୀୟ ପ୍ରାକୃତିକ ଶୋଭା, ପରମ୍ପରା ଏବଂ ପରିଶ୍ରମୀ ଲୋକଙ୍କ ପାଇଁ ପରିଚିତ। କେରଳର ଲୋକମାନେ ସମଗ୍ର ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଛତିଶଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଗୌରବମୟ ଲୋକ ପରମ୍ପରା ଏବଂ ଆଦିବାସୀ ସଂସ୍କୃତିର ପ୍ରତୀକ ବହନ କରୁଥିବା ଛତିଶଗଡ଼ ବିକାଶ ପଥରେ ଦ୍ରୁତଗତିରେ ଅଗ୍ରଗତି କରୁଛି। ସେ କହିଛନ୍ତି ସମୃଦ୍ଧ ଐତିହାସିକ ଐତିହ୍ୟ ପାଇଁ ହରିୟାଣା ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ଶ୍ରୀ ମୋଦି କହିଛନ୍ତି ପ୍ରାକୃତିକ ସମ୍ପଦରେ ଭରପୁର ମଧ୍ୟପ୍ରଦେଶ ବିକାଶର ନୂତନ ମାନଦଣ୍ଡ ସ୍ଥାପିତ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ପିରାନାଠାରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 375 କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ପ୍ରଥମ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କେନ୍ଦ୍ରଟି ସରକାରୀ ଘରୋଇ ଭାଗିଦାରିତାରେ ପ୍ରତିଷ୍ଠା ହୋଇଛି। ଦୈନିକ 1000 ମେଟ୍ରିକ୍ ଟନ୍ କଠିନ ବର୍ଜ୍ୟବସ୍ତୁରୁ 15 ମେଗାୱାଟ୍ ଶକ୍ତି ଉତ୍ପାଦନ କରିବାର କ୍ଷମତା ଏହି କେନ୍ଦ୍ରର ରହିଛି। ଆୟୋଜିତ ସମାରୋହରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡକ୍ଟର ବିବେକ ଦେବରାୟଙ୍କର ଆଜି ସକାଳେ ନୂଆଦିଲ୍ଲୀ ଏମ୍ସରେ 69 ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ରାତିରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡକ୍ଟର ଦେବରାୟ ଜଣେ ଅର୍ଥନୀତିଜ୍ଞ ଥିଲେ ଏବଂ ସେ ରାମକୃଷ୍ଣ ମିଶନ ସ୍କୁଲ, କୋଲକାତାର ପ୍ରେସିଡେନ୍ସି କଲେଜ, ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସ ଏବଂ କେମ୍ବ୍ରିଜ୍ର ଟ୍ରିନିଟ୍ କଲେଜରେ ଶିକ୍ଷାଲାଭ କରିଥିଲେ। ସେ ବିଭିନ୍ନ ଉଚ୍ଚ ପଦପଦବୀରେ କାର୍ଯ୍ୟ କରିଥିଲେ। ଡକ୍ଟର ଦେବରାୟଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଡକ୍ଟର ଦେବରାୟ ଜଣେ ମହାନ ଅର୍ଥନୀତିଜ୍ଞ ଥିଲେ ଏବଂ ଇତିହାସ, ସଂସ୍କୃତି, ରାଜନୀତି ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ଅମାପ ଜ୍ଞାନ ଥିଲା। ଡକ୍ଟର ଦେବରାୟଙ୍କ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନିଜର କାର୍ଯ୍ୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ରେଳବାଇ ଟିକେଟ୍ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି। ନୂଆ ନିୟମ ଅନୁଯାୟୀ ଅଗ୍ରିମ ସଂରକ୍ଷଣ ନିମନ୍ତେ ଟିକେଟ୍ ବୁକିଂ ସମୟସୀମା 120 ଦିନରୁ 60 ଦିନକୁ ହ୍ରାସ କରାଯାଇଛି। ତେବେ ଗତ 31 ଅକ୍ଟୋବର ସୁଦ୍ଧା ହୋଇଥିବା ସମସ୍ତ ବୁକିଂ କାର୍ଯ୍ୟକ୍ଷମ ରହିବ। ରେଳ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 60 ଦିନିଆ ବୁକିଂ ଦ୍ୱାରା ଟିକେଟ୍ ଅଟକାଇ ରଖିବା ହ୍ରାସ ପାଇବ ଏବଂ ଯାତ୍ରୀମାନଙ୍କୁ ଅଧିକ ସଂଖ୍ୟାରେ ଟିକେଟ୍ ମିଳିପାରିବ। ମନ୍ତ୍ରଣାଳୟ କହିଛି 61 ଦିନରୁ 120 ଦିନ ପର୍ଯ୍ୟନ୍ତ ବୁକିଂ ହେଉଥିବା ଟିକେଟ୍ଗୁଡ଼ିକ ମଧ୍ୟରୁ 21% ବାତିଲ ହେଉଥିଲା। ଅନ୍ୟପକ୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ଲାଗି 365 ଦିନିଆ ଅଗ୍ରିମ ଟିକେଟ୍ ବୁକିଂ ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏହି ପର୍ଯ୍ୟାୟରେ 634 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ଜଣାପଡ଼ିବାର ସମ୍ଭାବନା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ 38 ବିଧାନସଭା ଆସନ ଲାଗି ଚଳିତ ମାସ 20 ତାରିଖରେ ମତଦାନ ଅନୁଷ୍ଠିତ ହେବ। ପୂର୍ବରୁ ନଭେମ୍ବର 13 ତାରିଖରେ 43 ଆସନ ପାଇଁ ମତଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିମନ୍ତେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ 685 ଜଣ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ନଭେମ୍ବର 23ରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ଭାରତ ଇଣ୍ଡୋନେସିଆ ମିଳିତ ସ୍ୱତନ୍ତ୍ର ବଳ ଅଭ୍ୟାସ କାର୍ଯ୍ୟକ୍ରମ ଗରୁଡ଼ ଶକ୍ତି 24ର ନବମ ସଂସ୍କରଣରେ ଭାଗ ନେବା ଲାଗି ଭାରତୀୟ ସେନାର 25 ଜଣିଆ ଯବାନଙ୍କ ଏକ ଦଳ ଆଜି ଜାକର୍ତ୍ତା ଯାତ୍ରା କରିଛି। ଆଜିଠାରୁ 12 ତାରିଖ ପର୍ଯ୍ୟନ୍ତ ଏହି ଅଭ୍ୟାସ ଚାଲିବ। ଭାରତୀୟ ଦଳରେ ପାରାସୁଟ୍ ରେଜିମେଣ୍ଟର ଯବାନମାନେ ପ୍ରତିନିଧିତ୍ୱ କରୁଥିବା ବେଳେ ଇଣ୍ଡୋନେସିଆ ଦଳରେ 40 ଜଣ ଯବାନ ରହିଛନ୍ତି। ଏହି ସମରାଭ୍ୟାସର ଉଦ୍ଦେଶ୍ୟ ହେଉଛି ଉଭୟ ପକ୍ଷ ମଧ୍ୟରେ ପରିଚାଳନାଗତ ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ଉଭୟ ଦେଶର ସେନା ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା। ଦ୍ୱିପାକ୍ଷିକ ସାମରିକ ସହଯୋଗ କ୍ଷେତ୍ରରେ ଉଭୟ ସେନା ମଧ୍ୟରେ ସମ୍ପର୍କ ଦୃଢ଼ କରିବା ଲକ୍ଷ୍ୟରେ ଏହି ଅଭ୍ୟାସ କରାଯାଉଛି। ଅଭ୍ୟାସ ସମୟରେ ଜଙ୍ଗଲ ଅଞ୍ଚଳରେ କିଭଳି ମୁକାବିଲା କରାଯାଇପାରିବ ଏବଂ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣର ମୁକାବିଲା କିଭଳି କରାଯିବ ସେ ନେଇ ସ୍ୱତନ୍ତ୍ର ଭାବେ ଉଭୟ ଦେଶର ଜୀବନଶୈଳୀ ଓ ସଂସ୍କୃତି ବିଷୟରେ ଶିକ୍ଷା ଦିଆଯିବ। 1999 ବ୍ୟାଚ୍ର କେରଳ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜେଶ କୁମାର ସିଂହ ଆଜି ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 1988 ବ୍ୟାଚ୍ ଆନ୍ଧ୍ରପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ଗିରିଧର ଅର୍ମାନେଙ୍କ ସ୍ଥାନରେ ଯୋଗ ଦେଇଛନ୍ତି। ଆଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ସିଂ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ସିଂ ଏହା ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିବା ବରିଷ୍ଠ ଆଇଏଏସ୍ ଶ୍ରୀ ସିଂ କେରଳର ଅର୍ଥ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଦେଶର ମେଟ୍ରୋ ସହରଗୁଡ଼ିକରେ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର 62 ଟଙ୍କା ବୃଦ୍ଧି ପାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଘୋଷଣା କରାଯାଇଥିବା ସଂଶୋଧିତ ଦର ଆଜିଠାରୁ ଲାଗୁ ହୋଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ 19 କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ଖୁଚୁରା ବିକ୍ରି ମୂଲ୍ୟ 1740 ଟଙ୍କାରୁ 1802 ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି 5 କିଲୋଗ୍ରାମ ବିଶିଷ୍ଟ FTL ସିଲିଣ୍ଡରର ମୂଲ୍ୟ 15 ଟଙ୍କା ବୃଦ୍ଧି ପାଇଥିବା ବେଳେ 14.2 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ। ଚଳିତ ବର୍ଷ ଦୀପାବଳିରେ ଦିଲ୍ଲୀ ଅଗ୍ନିଶମ ବିଭାଗ ବହୁସଂଖ୍ୟକ ଜରୁରୀକାଳୀନ ଫୋନ୍ କଲ୍ ପାଇଥିବା ଜଣାପଡ଼ିଛି। ଗତ 10 ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଗତକାଲି ସନ୍ଧ୍ୟା 5ଟାରୁ ଆଜି ସକାଳ 5ଟା ମଧ୍ୟରେ 300ରୁ ଅଧିକ କଲ୍ ଗ୍ରହଣ କରାଯାଇଛି। ସେ କହିଛନ୍ତି ଦୀପାବଳିର ଅଘଟଣ ଯୋଗୁଁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କୌଣସି ଅଘଟଣ ଘଟିନାହିଁ। ଇସ୍ରାଏଲ୍ର ଉତ୍ତର ଭାଗରେ ହିଜବୁଲା ପକ୍ଷରୁ 2 ରକେଟ୍ ଆକ୍ରମଣରେ 7 ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍ର ସରକାରୀ ଗଣମାଧ୍ୟମ ସୂଚନା ଅନୁଯାୟୀ ମେଟୁଲା ଏବଂ ହାଇଫାରେ ଥିବା ଚାଷ ଜମି ଉପରେ ଏହି ଆକ୍ରମଣ କରାଯାଇଥିଲା। ଏଥିରେ 4 ଜଣ ଥାଇଲାଣ୍ଡର ଶ୍ରମିକ ଏବଂ ଜଣେ ଇସ୍ରାଏଲ୍ କୃଷକଙ୍କ ମୃତ୍ୟୁ ଘଟିଛି। ପରେ ଉତ୍ତର ଇସ୍ରାଏଲ୍ର ବନ୍ଦର ସହର ହାଇଫାର ଏକ ଉପାନ୍ତ ଅଞ୍ଚଳରେ 25 ରକେଟ୍ ମାଡ଼ କରାଯାଇଥିଲା। ଏଥିରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଜଣ ଆହତ ହୋଇଛନ୍ତି। ତେବେ ହିଜବୁଲା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିବା ବେଳେ ଲେବାନନରୁ 90 କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ଇସ୍ରାଏଲ୍ ସେନା କହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଚଳିତ ମାସ 5 ତାରିଖରେ ହେବ। ଏହା ପୂର୍ବରୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ୁଥିବା ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଓ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିଛନ୍ତି। ନିର୍ବାଚନ ପ୍ରଚାର ପୂର୍ବରୁ ହୋଇଥିବା ସର୍ଭେ ଅନୁଯାୟୀ 2 ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ। ଅଧିକାଂଶ ସର୍ଭେରେ କମଲା ହାରିସ୍ ଡୋନାଲ୍ଡ ଟ୍ରମ୍ପ୍ଙ୍କଠାରୁ ଆଗରେ ରହିଥିବା ଜଣାପଡ଼ିଛି। ସ୍ପେନ୍ରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 158କୁ ବୃଦ୍ଧି ପାଇଛି। 8 ଘଣ୍ଟାର ପ୍ରବଳ ବର୍ଷା ଯୋଗୁଁ ଭାଲେନ୍ସିଆ ଏବଂ ମାଲାଗା ଭଳି ସହରରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ନ୍ୟୁଜିଲାଣ୍ଡ 50 ଓଭର ସୁଦ୍ଧା 5 ୱିକେଟ୍ ହରାଇ 175 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। 8 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଗୁଜରାଟର ପିରାନାଠାରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ। ରେଳବାଇ ଟିକେଟ୍ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ଲାଗୁ ହେଲା ନୂଆ ନିୟମ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ସମ୍ବାଦ ଶେଷ ହେଲା।